뜬금없네. 쇼커? 어, 알겠대. 여다.
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 저.
저.
바르터.
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 레이터.
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 서바양.
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 자갓구루.
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 자니.
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 자갓.
자갓.
자갓
Krishna
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 Natani
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 Umsam
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 Amrutayanani
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 Rajuru
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 Mene
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 Kyata Punya
Jagat Guru Jani Jagat Krishna Nathani Punsa Amrutayanani
Rajo Rumini Kyata Punya Lesa
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 Sabdan Bhan Jada Jete Bade Cha Madhyam Partha Prahitaha अर्जुन को द्वारा उपदिष्ट हो गई सभायां सवारे जगत गुरु कर जानी सेमाने जगत गले कृष्ण भगवान श्री कृष्ण न नाही तानी एपुर कथा उनसाम भीष्मादि पुरुष मान कर अमृत यनानी अमृत तुल्य राजा राजा धृतराष्ट्र व दुर्योधन गुरु अति गुरुत्वपूर्ण मैंने विचार करे क्षत क्षमताशील पुण्य लेसव लेस मात्र पुण्य जगत गुरु रूप से भगवान श्री कृष्ण अर्जुन को द्वारा गुरु सभा को प्रेरित हेले एवं जदियो तांकर कथा इस्मादि व्यक्ति माने अमृत तुल्य श्रवण कले तथापि ताहा अन्यमानक पक्षरे सेपरि नथिला कारण सेमानकर बा अन्यमानकर लेस मात्र पुण्य बा सुकृति नथिला राजा धृतराष्ट्र बा दुर्योधन भगवान श्रीकृष्णकर अमृतमय वाणी को गंभीरता सहकारे ग्रहण कले नाही बा बहुमानन कले नाही भावार्थरे श्रीगोपाल महाराज कहुछन्ति ये जगद्गुरु भगवान श्रीकृष्ण दूतर काम कले अर्जुन द्वारा प्रेरित हो से शांति प्रार्थना नहीं राजा धृतराष्ट्र पुरुष भाग गले भगवान श्रीकृष्ण तो प्रत्येक प्रभु तथा जेहेतु से अर्जुन दिव्य सखा बंधु थे तेणु से आनंद दूत काम ग्रहण कले एक साधारण बंधु भाई अनुरोध रक्षा कले यहाँ शुद्ध वर्तमान भगवान व्यवहार माधुर्य चमत्कारिता से कुरुसभा पहुंचले एवं शांतिर वार्ता दे से वार्ता अमृतम बाणी भीष्मादि नेतृवृंद द्वारा आश्वादित होगा कारण यह स्वयं भगवान ही प्रकाश कले किंतु दुर्योधन तार पिता धृतराष्ट्र पुण्य क्षय होती से बहुमानन कले ना जो मान पुण्य स्वीकृत न थाए से व्यवहार करती पुण्यकर्म फलस्वरूप व्यक्ति राजा हो पारे किंतु राजा दुर्योधन ओ तार सहचर मान पुण्यकर्म फल क्षय हो जातु सूचित होता जे से निश्चित भाव राज्य हर एवं पांडवगण राज्य प्राप्त हे भगवान वार्ता वर्तमान पक्ष सर्वदा अमृत तुल्य किंतु यह वर्तमान पक्ष अवर्तमान पक्ष ठीक अमृत विपरीत पदार्थ अर्थात विष तुल्य ଏକ ସୁସ୍ଥ ଲୋକ ଅପେକ୍ଷାରେ ମିଶ୍ରୀ ସର୍ବଦା ମିଷ୍ଟ ପଦାର୍ଥ, କିନ୍ତୁ କାମଳ ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କୁ ଏହା ପିତା ଲାଗେ।
ଭାଗବତ କାର୍ଯ୍ୟକ୍ରମ ସ୍ୱାଗତ କରୁଛୁ। ଶ୍ରୀମଦ ଗୌରବନ୍ଦ ସ୍ୱାମୀ ଗୌରବରାଜଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏ ଯୋଉ ସ୍ମୃତି ପରିଷଦ ଗଠିତ ହେଇଛି। ପ୍ରତି ରବିବାର ଆମେ ଧାରାବାହିକ ଭାବରେ ଭାଗବତ କଥା କହୁଛେ। ଆଜି ଏଇ ଆମର ଗତ 10 ବର୍ଷ ହେଲାଣି ଏଇ କାର୍ଯ୍ୟକ୍ରମ ଚାଲି ଆସୁଛି। ତେଣୁ ଆମେ ଆଜି ତୃତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ 9 ଶ୍ଳୋକ ଉପରେ ଆଲୋଚନା କରିବା। ବିଦ୍ରୋହ ଏବଂ ମୈତ୍ରଙ୍କ ବିଷୟରେ ଯେଉଁ ଆଲୋଚନା ହେଇଛି, ମୈତ୍ର ବିଦ୍ରୋହ ସମ୍ବାଦ, ଆମେ ଭାଗବତମରେ ସାଧାରଣତଃ ଜାଣୁଛେ ଯେ ଭାଗବତମ କହିଲେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ। କିନ୍ତୁ ଏଇ ଯେଉଁ ସୁଖଦେବ ଗୋସ୍ୱାମୀ ପ୍ରଥମେ କହିଛନ୍ତି ପରୀକ୍ଷିତ ମହାରାଜଙ୍କୁ, ସେ କଥାରେ ତା ପୂର୍ବରୁ ଏ ଯେଉଁ ସମ୍ବାଦଟି ହେଇଛି ଇଏ ହେଉଛି ମୈତ୍ର ଏବଂ ବିଦୁର ସମ୍ବାଦ। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ବା ସୁଖ ଗୋସ୍ୱାମୀ ଏଇ ସୁଖଦେବ ଗୋସ୍ୱାମୀ ଯେ କହିଲେ ତା ପରେ ସେଇଟାକୁ ସୁତ ଗୋସ୍ୱାମୀ ନୈମିଷାରଣ୍ୟରେ ସୌମ୍ୟକାନ୍ତ ଋଷିଙ୍କୁ କହିଛନ୍ତି। ଏବଂ ସେମାନେ ଯେତେବେଳେ ଏଇ ଯେଉଁ ବିଦୁର ମୈତ୍ର ସମ୍ବାଦ ଏଇଟା ପୂର୍ବରୁ ହେଇଛି, ତେଣୁ ସେଇଟାକୁ ସେମାନେ ଉଦ୍ଧବ ବିଦ୍ରୋହ ସମ୍ବାଦ, ତାପରେ ବିଦ୍ରୋହ ଠାରୁ ଜାଣିକିରି ଉଦ୍ଧବ ଯିବେ ମୈତ୍ରଙ୍କ ପାଖକୁ, ଏବଂ ମୈତ୍ରଙ୍କ ଠାରୁ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଇ 2ଟି ସ୍କନ୍ଧରେ ଉଦ୍ଧବ କିଏ ବିଦୁର ମୈତ୍ରଙ୍କ ଠାରୁ ଶ୍ରବଣ କରିବେ। ବିଦୁର ମୈତ୍ରଙ୍କୁ ପ୍ରଶ୍ନ ପଚାରିବେ ଏବଂ ସେ ସବୁ ପ୍ରଶ୍ନର ଉତ୍ତର ଦେବେ। ତେଣୁ ଏହି ଭାବରେ ଏଇ 2ଟି ସ୍କନ୍ଧ ବିଶେଷ ଭାବେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଥିରେ ଏଇ 4ଟି ଅଧ୍ୟାୟରେ ଉଦ୍ଧବ କହିଛନ୍ତି, ନହେଲେ ଅନ୍ୟ ସବୁ ଯାହା ସବୁ ରହିଲା ସବୁ ଅଧ୍ୟାୟ ସେ ଅଧ୍ୟାୟରେ ମୈତ୍ର ବିଦୁର ସମ୍ବାଦ ସବୁ ରହିଛି। ତେଣୁ ଇଏ ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ମହାଭାରତ ଯୁଦ୍ଧ ଯେତେବେଳେ ଆରମ୍ଭ ହେଇଯାଇଛି ସେତେବେଳେ ବିଦୁର ସେ ତ୍ୟାଗ କରିଦେଇଛି, ଯେଉଁ କ'ଣ ତାଙ୍କର ହସ୍ତିନାପୁର ତ୍ୟାଗ କରିଦେଇକିରି ସେ ପଳେଇ ଯାଇଛନ୍ତି ତୀର୍ଥ ଭ୍ରମଣରେ। ଆ ଭିତରେ 35 ବର୍ଷ କାଳ ସେ ତୀର୍ଥ ଭ୍ରମଣ କରି ଯେତେବେଳେ ଫେରିଛନ୍ତି, ଆ ଭିତରେ କୁରୁକ୍ଷେତ୍ର ଯୁଦ୍ଧ ସମାପ୍ତ ହେଇଯାଇଛି, କୌରବମାନେ ସବୁ ଜୀବନ ପ୍ରାଣ ହରାଇଛନ୍ତି, ପାଣ୍ଡବମାନେ ରାଜତ୍ୱ କରୁଛନ୍ତି, ଏବଂ ଆ ଭିତରେ ମଧ୍ୟ ଭଗବାନ କୃଷ୍ଣ ମଧ୍ୟ ତାଙ୍କର ଲୀଳା ଶେଷ କରିସାରିଛନ୍ତି, ଲୀଳାକୁ କ'ଣ ସାଙ୍ଗ କରିସାରିଛନ୍ତି, ସେ ମଧ୍ୟ ତାଙ୍କର ଧାମ ଭଗବତ ଧାମକୁ ଚାଲିଯାଇଛନ୍ତି। ତେଣୁ ଏହି ଘଟଣା ଉଦ୍ଧବ ଏବଂ ବିଦୁର ଏସବୁ ଆଲୋଚନା ହେବ। ତେଣୁ ଏହି ଆଲୋଚନା ହେବା ପୂର୍ବରୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଯେତେବେଳେ ବିଦୁର ତ୍ୟାଗ କଲେ, ଏ ଯେଉଁ ତାଙ୍କର ହସ୍ତିନାପୁର ତ୍ୟାଗ କଲେ, ଏହିଭଳି ଭାବରେ ସେ ତୀର୍ଥକୁ ଯାଇଥିଲେ, ଏବଂ ଏଇ ମହାଭାରତର ଘଟଣା ବର୍ତ୍ତମାନ ଆସି ପହଞ୍ଚୁଛି। ଯେତେବେଳେ ମହାଭାରତରେ ଆପଣମାନେ ଜାଣିଥିବେ ପାଣ୍ଡବମାନେ ଯେତେବେଳେ ସେ ଯେଉଁ ସଭାରେ ଯେଉଁ ପଶା ଖେଳ ହେଇଥିଲା ସେଥିରେ ହାରିଗଲେ, ସେଥିରେ ଥିଲା କ'ଣ ଥିଲା କ'ଣ ନା 12 ବର୍ଷ ବନବାସ ରହିବେ ଏବଂ 1 ବର୍ଷ ଅଜ୍ଞାତବାସ ରହିବେ। ତେଣୁ ଏଇ ଅଜ୍ଞାତବାସ ସେ ବିରାଟ ରାଜ୍ୟରେ କରିଥିଲେ, ଦ୍ରୁପଦ ରାଜା ଥିଲେ ସେଠି ବିରାଟ ରାଜ୍ୟରେ ଏମାନେ ଅଜ୍ଞାତବାସ କରିଥିଲେ, ଏବଂ ଅନ୍ତିମରେ ଯଦିଓ ପାଣ୍ଡବମାନଙ୍କର ଏ ଯେଉଁ ଅଜ୍ଞାତବାସ କୌରବମାନେ ଜାଣିପାରିଲେ ସେତେବେଳକୁ ସମୟ ଚାଲିଯାଇଥିଲେ, ତାଙ୍କର 1 ବର୍ଷ ପୁରି ଯାଇଥିଲା। ତେଣୁ ବର୍ତ୍ତମାନ ଯେହେତୁ ବର୍ତ୍ତମାନ ପାଣ୍ଡବମାନଙ୍କର ସରିଗଲା, ତାଙ୍କର ଯେଉଁ ଥିଲା ଯେଉଁ ବାଜି ଥିଲା ଯେ 12 ବର୍ଷ ବନବାସ ରହିବେ, 1 ବର୍ଷ ଅଜ୍ଞାତବାସ ରହିବେ, ଏଇଟା ସବୁ ସରିଗଲା। ତେଣୁ ସେ ବର୍ତ୍ତମାନ ତାଙ୍କର ଯେଉଁ ରହିଥିଲା ଖାଣ୍ଡବ କ୍ଷେତ୍ର କାଣ୍ଡପ୍ରସ୍ଥ, ଯାହାକୁ ସେ ଇନ୍ଦ୍ରପ୍ରସ୍ଥ ବୋଲି କରିଥିଲେ, ସ୍ୱର୍ଗର ରାଜା ଇନ୍ଦ୍ରଙ୍କ ଭଳି ସେ ସମୃଦ୍ଧିଶାଳୀ କରିଦେଇଥିଲେ ସେ ରାଜ୍ୟକୁ, ତେଣୁ ସିଏ ସେଠାକୁ ପାଇବା କଥା। କିନ୍ତୁ କୌରବମାନେ ତ ଏତେ ସହଜରେ ଦେବେନି, କୌରବମାନଙ୍କର ଯେଉଁ ରହିଛି ତାଙ୍କର ଯେଉଁ ହାବଭାବ ସବୁ ରହିଛି ସେମାନେ ସବୁ ପାଣ୍ଡବମାନେ ଜାଣନ୍ତି, ତେଣୁ ବର୍ତ୍ତମାନ ପ୍ରଥମଟିରେ କ'ଣ କରାଯିବ? ଡାଇରେକ୍ଟ ସେମାନେ ଚାହିଁଥିଲେ ପାଣ୍ଡବମାନଙ୍କୁ ଯୁଦ୍ଧ କରିପାରିଥାନ୍ତେ କୌରବମାନଙ୍କ ସହିତ, କାରଣ ଯେତେବେଳେ ଗୁରୁସଭାରେ ଯେତେବେଳେ ଦ୍ରୌପଦୀଙ୍କୁ ବିଭସ୍ତ୍ର କରାଯାଉଥିଲା ସେତେବେଳେ ଭୀମ ମାନେ ଭୀମ ଇତ୍ୟାଦି ଏମାନେ ସବୁ ଶପଥ କରିଥିଲେ କୌରବମାନଙ୍କୁ ହତ୍ୟା କରିବା ପାଇଁ ଶପଥ କରିଥିଲେ। ତେଣୁ ବର୍ତ୍ତମାନ ସୁଯୋଗ ଆସି ପହଞ୍ଚି ସେମାନେ ଚାହିଁଥିଲେ ଯୁଦ୍ଧ କରିପାରିଥାନ୍ତେ ଡାଇରେକ୍ଟ, କିନ୍ତୁ ତଥାପି ଯେହେତୁ ପାଣ୍ଡବମାନେ ବହୁତ ଧର୍ମ ଅନୁସାରେ କାର୍ଯ୍ୟ କରନ୍ତି ଏବଂ ଭଗବାନ ମଧ୍ୟ ତାଙ୍କର ଉପଦେଷ୍ଟା ରହିଛନ୍ତି, ଭଗବାନ କୃଷ୍ଣ ରହିଛନ୍ତି, ତେଣୁ ଅର୍ଜୁନ ପଠେଇଲେ ଭଗବାନଙ୍କୁ। ଏ କଥା କୁହାଯାଏ ଯଦାଚ ପାର୍ଥ ପ୍ରହିତ ସଭାୟା, ସେଇ ବିରାଟ ରାଜ୍ୟରୁ ସେ ଗଲେ କୋଉଠିକି ହସ୍ତିନାପୁର ଗଲେ ଶାନ୍ତିଦୂତ ହିସାବରେ ଗଲେ। ଯଦାଚ ପାର୍ଥ ପ୍ରହିତ ସଭାୟା, ସେଇ ସଭାକୁ ଇନ୍ଦ୍ର ଯୋଉ ରହିଛନ୍ତି ହସ୍ତିନାପୁର ସଭାକୁ ପଠେଇଛନ୍ତି, ଭଗବାନ ପଠେଇଛନ୍ତି, ଭଗବାନ ଦୂତ ହିସାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଯଦିଓ ଭଗବାନ ଚଢ଼େଶ୍ୱରୀରେ ପୂର୍ଣ୍ଣ, ଭଗବାନଙ୍କର ଦୂତ ହେଇଥିବାର କ'ଣ କାମ ଅଛି? କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କର ସବୁ କାର୍ଯ୍ୟ କରନ୍ତି। ଭକ୍ତ ଯୋଉ ସାକ୍ଷୀ ଗୋପାଳ ଯୋଉ ରହିଛନ୍ତି, ସାକ୍ଷୀ ଗୋପାଳଙ୍କୁ କହୁଛନ୍ତି ତାଙ୍କର ଜଣେ ମିତ୍ର, ତାଙ୍କର ଭକ୍ତ, ସେ କହୁଛନ୍ତି ପ୍ରତିମା ନୁହେଁ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟ କରଣ। ଭଗବାନ ଆମର କମ୍ ସମୟ ଭିତରେ ଆମେ ଏତେ ବିସ୍ତାର କରିବାନି, ଖାଲି ଏମିତି କହିବା ଯେ ଭଗବାନ ତାଙ୍କର ଭକ୍ତ ପାଇଁ ଯେକୌଣସି କାର୍ଯ୍ୟ କରିପାରନ୍ତି। ସାକ୍ଷୀ ଗୋପାଳ ପ୍ରସଙ୍ଗ ଆପଣମାନେ ସବୁ ଜାଣିଥିବେ, ସାକ୍ଷୀ ଗୋପାଳ ପ୍ରସଙ୍ଗରେ ଯେଉଁ ସାନ ବିପ୍ର, ଯେତେବେଳେ ସାନ ବିପ୍ର ଏବଂ ବଡ଼ ବିପ୍ର ଯେଉଁ ସାକ୍ଷୀ ଗୋପାଳ ପାଖରେ ଯେତେବେଳେ କଥା ହେଉଛି, ବଡ଼ ବିପ୍ର ତାଙ୍କର କନ୍ୟାଙ୍କୁ ଦେବା ପାଇଁ ରାଜି ହେଇଯାଇଛନ୍ତି ସାନ ବିପ୍ରଭୁ, କାରଣ ଯେହେତୁ ସେ ତାଙ୍କୁ ଏ ବୃନ୍ଦାବନ ପରିକ୍ରମାରେ ସେ ତାଙ୍କୁ ସେବା କରୁଥିଲେ, ତାଙ୍କୁ ସାହାଯ୍ୟ କରୁଥିଲେ। କିନ୍ତୁ ଯେତେବେଳେ ସେମାନେ ଫେରିଲେ, ତାଙ୍କର ଦାକ୍ଷିଣାତ୍ୟ ଫେରିଲେ ବିଦ୍ୟାନଗରୀ, ସେଠି ଫେରିଲେ ସେତେବେଳେ ବଡ଼ ବିପ୍ରଙ୍କର ଫ୍ୟାମିଲି ମାନେ ଯେଉଁମାନେ ଅଛନ୍ତି, ମେମ୍ବର ମାନେ ଅଛନ୍ତି, ସେମାନେ ରାଜି ହେଲେନି। ତେଣୁ ସାନ ବିପ୍ର ପୁଣି ଯିବାକୁ ପଡ଼ିଲା ବୃନ୍ଦାବନ। ବୃନ୍ଦାବନ ଯାଇ ସେ ଭଗବାନ କହୁଛନ୍ତି ଆପଣ ଚାଲନ୍ତୁ ସାକ୍ଷୀ ଦେବେ। ତେଣୁ ଭଗବାନ କହିଛନ୍ତି ମୁଁ ତ ପାଷାଣ ମୂର୍ତ୍ତି, ପାଷାଣ ମୂର୍ତ୍ତି କ'ଣ ଚାଲିକି ଯାଇପାରେ? ତେଣୁ ଏ କଥା ଶୁଣିକି ସାନ ବିପ୍ର କହୁଛନ୍ତି ପାଷାଣ ମୂର୍ତ୍ତି ଯଦି ଚାଲି ନ ପାରିବ ତାହେଲେ ସେ କଥା କହୁଛନ୍ତି। ତେଣୁ ପାଷାଣ ନୁହେଁ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ, ବିପ୍ର ଲାଗି କର ତୁମେ ଅକାର୍ଯ୍ୟ କରଣ, ଯେଉଁଠୁ କାର୍ଯ୍ୟ କରିବା କଥା ନୁହଁ ସେଇଟା ମଧ୍ୟ ଭଗବାନ କରନ୍ତୁ। ଯେତେବେଳେ ଯୁଧିଷ୍ଠିର ମହାରାଜଙ୍କର ରାଜସ୍ୱ ଯଜ୍ଞ କରୁଥିଲେ ସେତେବେଳେ ଭଗବାନ କୃଷ୍ଣ ସମସ୍ତଙ୍କର ଯେଉଁମାନେ ଆସୁଥିଲେ ମୁନିଋଷି ମାନେ ସାଧୁସନ୍ଥ ମାନେ ଆସୁଥିଲେ ତାଙ୍କର ପାଦ ଧୌତ କରୁଥିଲେ, ଏବଂ କେତେ ଜଣ କହନ୍ତି ମଧ୍ୟ ତାଙ୍କର ଯେଉଁ ଖାଦ୍ୟ ସବୁ ସେମାନେ ପାଉଥିଲେ ସେ ଖାଦ୍ୟର ପ୍ରସାଦ ଯେଉଁ ରକ୍ତାବଶେଷ ଯେଉଁ ରହୁଥିଲା ସେ ପତ୍ରକୁ ମଧ୍ୟ ଭଗବାନ ଉଠାଉଥିଲେ। ଏଭଳି ସେବା ଭଗବାନ କରନ୍ତି ତାଙ୍କ ଭକ୍ତମାନଙ୍କ ପାଇଁ। ତେଣୁ ଭଗବାନ ମଧ୍ୟ ରାଜି ହେଇଗଲେ ପାର୍ଥ ବା ଅର୍ଜୁନ, ଯିଏକି ତାଙ୍କର ଅତ୍ୟନ୍ତ ପ୍ରିୟ ପାର୍ଥ ବୋଲି କୁହାଯାଉଛି। ଭଗବାନ ଭଗବତ ଗୀତାରେ ଅନେକ ଥର ଅର୍ଜୁନଙ୍କର ନାମ ନେଇକି କଥା କହୁଛନ୍ତି, ଭଗବାନ ଚାହିଁଥିଲେ ତାଙ୍କର କଥା କହିଥାନ୍ତେ, ଅର୍ଜୁନଙ୍କ ବିନା ନାମ ନ ନେଇକି ମଧ୍ୟ ଭଗବାନ କଥା କହିପାରିଥାନ୍ତେ, ଭଗବତ ଗୀତାର ଜ୍ଞାନ ଦେଇପାରିଥାନ୍ତେ। କିନ୍ତୁ ସବୁବେଳେ ଯଦା ଯଦା ହି ଧର୍ମସ ଗ୍ଲାନି ଭବତି ଭାରତ ଭାରତ, ଅର୍ଜୁନଙ୍କ ନାଁ ନ ନେଇକି ସେ ରହିପାରୁନି, କଥା କହିପାରୁନାହାନ୍ତି, ଏତେ ଦୋସ୍ତି ବା ଏତେ ତାଙ୍କର ସଙ୍ଗ ବା ଏତେ ସଖ୍ୟ ଭାବ ରହିଛି ତାଙ୍କର ଅର୍ଜୁନ। ଏ ହେଉଛି ଭଲ ପାଇବାଟା ହେଉଛି ଦୁଇ ପକ୍ଷିଆ, ଗୋଟେ ପକ୍ଷିଆ ନୁହଁ। ଯେ ଯଥାମାନ ପ୍ରପଦ୍ୟନ୍ତେ ତାଙ୍କ ସଦୈବ ଭଜାମ୍ୟ, ଆମେ ଯେଉଁଭଳି ଭାବରେ ଭଗବାନ ଭଲ ପାଇବା ଭଗବାନ ଆମଠାରୁ ଅଧିକ ସେ ଆମକୁ ଭଲ ପାଇବେ। ଇଏ ହେଉଛି ଭଲ ପାଇବାର ରୀତି ହେଉଛି ଏଇଟା। ତେଣୁ ଅର୍ଜୁନ ଯେଉଁଭଳି ଭାବରେ ଭଗବାନଙ୍କୁ ଯେଉଁଭଳି ଭାବରେ ଅତ୍ୟନ୍ତ ସଖ୍ୟ ହିସାବରେ ଗ୍ରହଣ କରିଛନ୍ତି, ସଖେ ତିମତ୍ୱା ପ୍ରସଭଙ୍ଗ ଯୁକ୍ତଂ ହେ କୃଷ୍ଣ ହେ ଯାଦବ ହେ ସଖେତି ଅଜାନତଂ ମୟି ମାନନ୍ତଂ ଏଦଂ ମୟା ପ୍ରମାଦାତ୍ ପ୍ରଣୟେନ ବାପି। ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଅର୍ଜୁନ ଭଗବାନଙ୍କ ବିଷୟରେ ପ୍ରାର୍ଥନା କରୁଛନ୍ତି, ସଖା ହିସାବରେ ସେ ତାଙ୍କୁ ଧରିଛନ୍ତି, କେତେବେଳେ କୃଷ୍ଣ ବୋଲି ଡାକୁଛନ୍ତି, କେତେବେଳେ ଯାଦବ ବୋଲି ଡାକୁଛନ୍ତି, ଏଇଭଳିଆ ଥଟା ତାଙ୍କ ସହ ତାଙ୍କର ଚାଲିଛି ତାଙ୍କ ସବୁବେଳେ। କିନ୍ତୁ ଯେତେବେଳେ ଭଗବାନଙ୍କର ବିଶ୍ୱରୂପ ଦେଖିଲେ ସେତେବେଳେ ସେ ନିଜକୁ ତୁଚ୍ଛ ମନେ କରି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି। ଏ ତାର ଅଛି ବିଭିନ୍ନ ଆଚାର୍ଯ୍ୟମାନେ ତା ଦେହରେ ସବୁ ଟୀକା ଦେଇଛନ୍ତି କାହିଁକି ସେ ମନୁଖ କରୁଥିଲେ, କିନ୍ତୁ ଆମେ ସେଟାକୁ କହିବାନି ବର୍ତ୍ତମାନ। ଏତିକି ଆମେ ଜାଣିବା ଯେ ଅର୍ଜୁନ ଏବଂ ଭଗବାନ ଭିତରେ କେତେ ସଖ୍ୟ ସମ୍ବନ୍ଧ ରହିଛି। ତେଣୁ ଅର୍ଜୁନ ଯେତେବେଳେ ପଠେଇଲେ ଯଦାଚ ପାର୍ଥ ପ୍ରହିତ ସଭାୟାନ ଜଗତ ଗୁରୁ ଜାଣି ଜଗତ କୃଷ୍ଣ, ଭଗବାନ ହେଉଛନ୍ତି ଜଗତ ଗୁରୁ, ସେ ହେଉଛନ୍ତି ପ୍ରକୃତ ଗୁରୁ, ଗୁରୁ ପରମ୍ପରାରେ ସେ ହେଉଛନ୍ତି ଶ୍ରେଷ୍ଠ। ଯେଉଁ କୁହାଯାଇଛି ବସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଜନ ଦେବକୀ ପରମାନନ୍ଦଂ କୃଷ୍ଣ ମନ୍ଦେ ଜଗତ ଗୁରୁ, କୃଷ୍ଣ ହେଉଛନ୍ତି ଜଗତ ଗୁରୁ। ଏମିତିକି ବ୍ରହ୍ମା ଯିଏକି ପ୍ରକୃତରେ ଆମର ହଉଛନ୍ତି ଜଗତଗୁରୁ, ଆମେ ବ୍ରହ୍ମ ସମ୍ପ୍ରଦାୟରେ ଆସୁଛେ, ଚାରୋଟି ସମ୍ପ୍ରଦାୟ ରହିଛନ୍ତି, ଯେଉଁ ଚାରୋଟି ସମ୍ପ୍ରଦାୟର ଗୁରୁ ହଉଛନ୍ତି କିଏ କିଏ ନା ଶ୍ରୀ ବ୍ରହ୍ମ ରୁଦ୍ର ସନକ। ଶ୍ରୀ ସମ୍ପ୍ରଦାୟରେ ଗୁରୁ ହଉଛନ୍ତି ଲକ୍ଷ୍ମୀଦେବୀ, ବ୍ରହ୍ମ ସମ୍ପ୍ରଦାୟରେ ଗୁରୁ ହଉଛନ୍ତି ବ୍ରହ୍ମା, ଏବଂ ସନକ ସମ୍ପ୍ରଦାୟରେ ଗୁରୁ ହଉଛନ୍ତି ସନାତନ ସନାତନ ସନତ କୁମାର, ଏ ଚାରି କୁମାର ଯେହେତୁ ବ୍ରହ୍ମାଙ୍କର ପୁତ୍ର, ଏବଂ ଆଉ କିଏ ନା ଶ୍ରୀ ବ୍ରହ୍ମ ରୁଦ୍ର ଶିବଜୀ, ଆମେ ଯାଉ ଯୋଗ ତାଙ୍କ ପ୍ରାଙ୍ଗଣରେ ବର୍ତ୍ତମାନ ଉପସ୍ଥିତ ଅଛେ। ଶିବଜୀ ସିଏ ହଉଛନ୍ତି ଶିବ ସମ୍ପ୍ରଦାୟରେ ଆସୁଛନ୍ତି, ରୁଦ୍ର ସମ୍ପ୍ରଦାୟରେ ଆସୁଛନ୍ତି, ସିଏ ହଉଛନ୍ତି ଜଗତଗୁରୁ। କିନ୍ତୁ ତଥାପି ବ୍ରହ୍ମା କହୁଛନ୍ତି ଭାଗବତର ଦ୍ୱିତୀୟ ସ୍କନ୍ଧର ପଞ୍ଚମ ଥରେ ବ୍ରହ୍ମା କହିଛନ୍ତି, ଆମେ ଏଇଟା ପାଠ କରିସାରିଛେ, ସେ କହୁଛନ୍ତି ନମ ଭଗବତେ ବାସୁଦେବାୟ ତୁଭ୍ୟଂ ଜନ୍ମାୟ ଦୁର୍ଜୟା ମାଂ ବଦନ୍ତି ଜଗତଗୁରୁ। ବ୍ରହ୍ମାଙ୍କୁ ଜଗତଗୁରୁ କହିଲେ କିଛି ଅତ୍ୟୁକ୍ତି ହେବନି, କିନ୍ତୁ ସେ କହୁଛନ୍ତି ଭଗବାନଙ୍କ ମାୟାର ମୋହିତ ହେଇକିରି ମୋତେ ଜଗତଗୁରୁ ବୋଲି କହୁଛନ୍ତି। ପ୍ରକୃତ ଜଗତଗୁରୁ ହେଉଛନ୍ତି ଭଗବାନ କୃଷ୍ଣ, ଯିଏକି ସମସ୍ତଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ଭଗବାନ ବ୍ରହ୍ମାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି, ଯୋଉ ବ୍ରହ୍ମା ଜ୍ଞାନ ପ୍ରାପ୍ତ ହେଇକିରି ବ୍ରହ୍ମ ସଂହିତା ରଚନା କରିଛନ୍ତି। ଏଭଳି ଭାବରେ ସବୁ ସମ୍ପ୍ରଦାୟର ମୂଳ ଗୁରୁ ହେଉଛନ୍ତି ଜଗତଗୁରୁ, ହେଉଛନ୍ତି ପ୍ରକୃତରେ ଭଗବାନ କୃଷ୍ଣ। ତେଣୁ ଜଗତଗୁରୁ କହିଲେ ସେ ଯୋଉ ଜ୍ଞାନ ଦେବେ ଅର୍ଜୁନ, ଅର୍ଜୁନ ଭଗବାନଙ୍କୁ ଗୁରୁ ହିସାବରେ ଗ୍ରହଣ କରିଛନ୍ତି। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ସେ ଭଗବାନଙ୍କ ଶରଣରେ ଯାଇଛନ୍ତି। କ'ଣ ସେ କହିଲେ ଯେ କାର୍ପଣ ଦୋଷ ପହତ ସ୍ୱଭାବ ପୃଚ୍ଛାମି ତ୍ୱ ଧର୍ମ ସମୂଢ ଚେତା ଯଶ୍ରେୟସ୍ୟା ନିଶ୍ଚିତ ଗୃହୀତନ୍ୟେ ଶିଷ୍ୟ ସ୍ତେହଂ ସାଧିମାନ୍ ତ୍ୱ ପ୍ରପନ୍ନମ୍। ମୁଁ ଆପଣଙ୍କୁ ଗୁରୁ କଲି, ମୁଁ ଆପଣଙ୍କର ଶିଷ୍ୟ ହେଲି। ଗୁରୁ ଶିଷ୍ୟ ପରମ୍ପରା ଯଦି ଆମେ ଆଜି ଆମର କଥା ହଉଛି ଯୋଉ ମୃଦଙ୍ଗ ହଉଛି, ଇଏ ମଧ୍ୟ ସବୁ ପାଇଁ ଆମର ଗୁରୁ ଦରକାର। ତେଣୁ ଇଏ ଯୋଉ ଯୋଉ ଶ୍ରେଷ୍ଠ ଜ୍ଞାନ ରହିଛି ଅଧ୍ୟାତ୍ମ ଜ୍ଞାନ, ଏ ଅଧ୍ୟାତ୍ମ ଜ୍ଞାନ ପ୍ରାପ୍ତ ହେବା ପାଇଁ ଆମେ କେମିତି ଗୁରୁ ବିନା ଗୁରୁରେ ଆମେ କେମିତି ପ୍ରାପ୍ତ ହେଇପାରିବା, ଇଏ ଗୋଟେ ସାଧାରଣରେ ଏମିତି କେତେଜଣ କହନ୍ତି, ପ୍ରଶ୍ନ କରନ୍ତି ଯେ ବିନା ଗୁରୁରେ କ'ଣ ଆମେ ବୁଝିପାରିବାନି କି ଜାଣିପାରିବାନି କି କ'ଣ ଦରକାର ଗୁରୁ? ସବୁ ପାଇଁ ଆମର ଗୁରୁ ଦରକାର ହେଉଛି, କିନ୍ତୁ ଏଇ ଯୋଉ ଅଧ୍ୟାତ୍ମ ଜ୍ଞାନ, ଯୋଉ ଅଧ୍ୟାତ୍ମ ଜ୍ଞାନକୁ କେହି ଜାଣନ୍ତି ନାହିଁ। ସେଥିପାଇଁ ଅଷ୍ଟମ ଅଧ୍ୟାୟରେ ଅର୍ଜୁନ ପଚାରିବେ କିଂ ତ ବ୍ରହ୍ମ କିଂ ଅଧ୍ୟାତ୍ମ, ଏଇ ଯୋଉ ଗୀତା ମହାପ୍ରଭୁ ବର୍ଣ୍ଣନା କରାଯାଇଛି, ଖାଲି ଏତିକି ଶୋକ ଜଣେ ଜଣେ ଉଚ୍ଚାରଣ କରିଦେଇଛନ୍ତି, କିଂ ତ ବ୍ରହ୍ମ କିଂ ଅଧ୍ୟାତ୍ମ କିଂ କର୍ମ ପୁରୁଷୋତ୍ତମ। ଏ ଭଗବତ ଗୀତା ଅଷ୍ଟମ ଅଧ୍ୟାୟର ଗୋଟେ ଅଧା ଶ୍ଳୋକ, ଏତିକି ଶ୍ଳୋକ ଶୁଣିକିରି ଗୋଟେ ଯୋଉ ପ୍ରେତ ଜନି ପ୍ରାପ୍ତ ହେଇଥିଲେ ସିଏ ତାର ପୁଣି ପ୍ରେତ ଜନରେ ଉଦ୍ଧାର ପାଇଗଲେ, ଏ ଭଗବତ ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ଯୋଉ ଭଗବାନଙ୍କ ବିଷୟରେ ସମସ୍ତ ଜ୍ଞାନ, ଭଗବତ ଜ୍ଞାନ ସବୁ ରହିଛି, ବିନା ଗୁରୁରେ ଆମେ କେମିତି ପ୍ରାପ୍ତ ହେଇପାରିବା? ତେଣୁ ସେଥିପାଇଁ ଆମର କୁହାଯାଇଛି, ଆମର ପରମ୍ପରାରେ କୁହାଯାଇଛି, ଯେମିତି ଆମର ପ୍ରଭୁପାଦ ମହାରାଜ ଇତ୍ୟାଦି କହନ୍ତି, ଯେମିତି ଆମେ ମେଡିକାଲ ବହି ରହିଛି ସବୁ, ମେ ବି ଷ୍ଟୁଡେଣ୍ଟ ହେଉଛନ୍ତି ବା ହୋମିଓପାଥି ପାଠ ପଢ଼ୁଛନ୍ତି ସବୁ, କିନ୍ତୁ ସେ ବହି ବଜାରରେ ମିଳୁଛି, ସେ ବହି ପଢ଼ିକିରି ଜଣେ ଡାକ୍ତର ହେଇପାରିବ ନାହିଁ, ସେ ଅତି ବେଶୀରେ ଜଣେ କ୍ୱାକ୍ ହେଇପାରିବ। କିନ୍ତୁ ଯଦି ଆମେ ଗୋଟେ ମେଡିକାଲ ଇନଷ୍ଟିଚ୍ୟୁଟ୍ରେ ନାମ ଲେଖେଇବା, ସେଠୁ ସେଇ ବହି ପାଠ ପଢ଼ିକିରି ଯୋଉ ଶିକ୍ଷକମାନେ ଅଛନ୍ତି ତାଙ୍କଠାରୁ ଯେତେବେଳେ ଆମେ ଶିକ୍ଷା କରିବା, ତାହେଲେ ସେ ଜଣେ MBBS ଷ୍ଟୁଡେଣ୍ଟ ହିସାବରେ ବାହାରିବେ, ଡିଗ୍ରୀ ଷ୍ଟୁଡେଣ୍ଟ ସେ ସାର୍ଟିଫିକେଟ୍ ପ୍ରାପ୍ତ ହେବେ। ତେଣୁ ଜଣେ ଗୁରୁ ବିନା ଗୁରୁରେ ଆମେ ଏଇସବୁ ଶାସ୍ତ୍ର ଜ୍ଞାନକୁ କେମିତି ପ୍ରାପ୍ତ ହେଇପାରିବା? ସେଥିପାଇଁ କୁହାଯାଇଛି, ସେଥିପାଇଁ ଆମର କୁହାଯାଇଛି, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଆମେ ଶୀଘ୍ର ସାରିବା, ଆମର ବର୍ଣ୍ଣନା କରାଯାଇଛି ଯେ ଆମର ବିନା ଯୋଉ ରହିଛି ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦକ୍ଷିଣୀତେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଏ ଜ୍ଞାନ ପ୍ରାପ୍ତ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଯିବାକୁ ପଡ଼ିବ। ତେଣୁ ଭଗବାନ ହେଉଛନ୍ତି ଜଗଦ୍ଗୁରୁ, ସେ ଗୁରୁ ପରମ୍ପରା ସୃଷ୍ଟି କରିଛନ୍ତି, ଏହି ଗୁରୁ ପରମ୍ପରା ଆସୁଛି ଆମ କଳିଯୁଗରେ, ଅଥବା କଳ ଓଡ଼ିଶା ଚତ୍ୱାର ସମ୍ପ୍ରଦାୟନ ଶ୍ରୀ ବ୍ରହ୍ମ ରୁଦ୍ର ସନକ ବୈଷ୍ଣବା କିଛି ପାବନ, ପଦ୍ମପୁରାଣରେ ଏଟା ବର୍ଣ୍ଣନା କରାଯାଇଛି, ଗୁରୁ ପରମ୍ପରା ରହିଛି, ଏହି ପରମ୍ପରାରେ ଆମେ ଜ୍ଞାନ ପ୍ରାପ୍ତ ହେବା। ଶିବଜୀ ପାର୍ବତୀ କହୁଛନ୍ତି ଯେ ସମ୍ପ୍ରଦାୟ ବିହୀନ ଯେ ମନ୍ତ୍ର ଏତେ ନିଷ୍ଫଳ ମତା, ଯେଉଁମାନେ ସମ୍ପ୍ରଦାୟରେ ଆସିବେନି, ଗୁରୁ ଗ୍ରହଣ କରିବେ ନାହିଁ, ସେମାନେ ଯଦିଓ ଅନେକ ଶାସ୍ତ୍ର ଜାଣିଯାଇପାରନ୍ତି, ଅନେକ ମନ୍ତ୍ର ଜାଣିଯାଇପାରନ୍ତି, କିନ୍ତୁ ସେ ମନ୍ତ୍ରର କିଛି ଫଳ ପ୍ରାପ୍ତ ହେଇପାରିବେନି। ଶିବଜୀ କଥା କହୁଛନ୍ତି ପାର୍ବତୀ, ସମ୍ପ୍ରଦାୟ ବିହୀନ ଯେ ମନ୍ତ୍ର ଏତେ ନିଷ୍ଫଳ ମତା, ଯାହା ହଉ ଭଗବାନ ଯିଏକି ଜଗଦ୍ଗୁରୁ ସିଏ ଯାଇକିରି ଗୁରୁସଭାରେ ଯାଇକିରି ତାଙ୍କୁ କହୁଛନ୍ତି, ଶାନ୍ତି ପ୍ରସ୍ତାବ ଦେଇଛନ୍ତି। ଆପଣମାନେ ଜାଣିଥିବେ ଅନ୍ତିମେ ତାଙ୍କର ପାଣ୍ଡବମାନଙ୍କର ପ୍ରକୃତରେ ସମଗ୍ର ଯେତେବେଳେ ରାଜସ୍ୱ ଯଜ୍ଞ କରିଥିଲେ ଯୁଧିଷ୍ଠିର ମହାରାଜ ସେତେବେଳେ ସେ ସମଗ୍ର ପୃଥିବୀର ସମ୍ରାଟ ଥିଲେ। ସମସ୍ତେ ତାଙ୍କର ବଶ୍ୟତା ସ୍ୱୀକାର କରିଥିଲେ ଏବଂ ଏମିତି କେବଳ ଖାଲି ଜରାସନ୍ଧ ଛାଡ଼ିଥିଲେ ଆଉ ସମସ୍ତେ ତାଙ୍କର ବଶ୍ୟତା ସ୍ୱୀକାର କରିଥିଲେ। ତାପରେ ଭୀମ ଅର୍ଜୁନ ଏବଂ ଭଗବାନ ଯାଇକିରି ଜରାସନ୍ଧକୁ ହତ୍ୟା କରିଛନ୍ତି ଏବଂ ହତ୍ୟା କଲା ପରେ ସମଗ୍ର ପୃଥିବୀ ସସାଗରା ପୃଥିବୀ ସେ ଯୁଧିଷ୍ଠିରଙ୍କର ଅଧୀନରେ ରହିଛନ୍ତି। ସମଗ୍ର ପୃଥିବୀର ସେ ସମ୍ରାଟ। କିନ୍ତୁ ତଥାପି ସେ ଯେଉଁ ଇନ୍ଦ୍ରପ୍ରସ୍ଥର ରାଜ୍ୟରେ ଥିଲେ ଇନ୍ଦ୍ରପ୍ରସ୍ଥ ସେ ତାଙ୍କୁ ଦେଇଦେବା କଥା, ସେ ପାଇଯିବା କଥା। ତାଙ୍କ ପିତା ପାଣ୍ଡୁ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସେଇଠୁ ମଧ୍ୟ ଯୁଧିଷ୍ଠିର ମହାରାଜ ସମଗ୍ର ପୃଥିବୀର ସମ୍ରାଟ ହେବା କଥା। ତାପରେ ସେ ନିଜେ ଯୁଦ୍ଧ କରିକିରି ଜୟ କରିକିରି ଇନ୍ଦ୍ରପ୍ରସ୍ଥର ରାଜ୍ୟରେ ରହିଥିଲେ, ରାଜା ହେଇକି ରହିଥିଲେ। କିନ୍ତୁ ତଥାପି ସେ ରାଜ୍ୟ ନଦେଲେ ନାହିଁ, ଅନ୍ତତଃ କିଏ ଭଗବାନ ଅନ୍ତିମରେ କହିଲେ ପାଞ୍ଚ ଖଣ୍ଡି ଗ୍ରାମ ଦିଅ। ପାଞ୍ଚ ଜଣ ପାଣ୍ଡବ ଅଛନ୍ତି, ପାଞ୍ଚଟି ଗ୍ରାମ ଦେଲେ ସେମାନେ ସନ୍ତୁଷ୍ଟ ହେଇପାରିବେ। କେତେ ଭଗବାନ ଶାନ୍ତି ପ୍ରକୃତ ଶାନ୍ତି ପାଇଁ ସେ କରି କ'ଣ ନ କରିଛନ୍ତି, ପାଞ୍ଚ ଖଣ୍ଡି ଗ୍ରାମ ମାଗିଛନ୍ତି। କିନ୍ତୁ ଦୁର୍ଯ୍ୟୋଧନ କ'ଣ କହିବେ ଯେ ବିନା ଯୁଦ୍ଧରେ ସୂଚକରେ ମଧ୍ୟ ମୁଁ ଦେବିନି, ଛୁଞ୍ଚିରେ ଯୋଉ ପଡ଼ିଲେ ଯେତିକି ସ୍ଥାନ ନବ ସେତିକି ସ୍ଥାନ ମଧ୍ୟ ମୁଁ ଦେବିନି ବିନା ଯୁଦ୍ଧରେ। ତେଣୁ ଭଗବାନ ଫେରି ଆସିଲେ। ବହୁତ ପ୍ରସଙ୍ଗ ରହିଛି, ଆମ କଥା ସୀମିତ ସମୟରେ ଶେଷ କରିବା। ତେଣୁ ଏଠି କୁହାଯାଉଛି ଯେ ଯେତେବେଳେ ଭଗବାନ, ଇଏ ହେଉଛି ଅମୃତପୂର୍ଣ୍ଣ ବାଣୀ ଭଗବାନ କହୁଛନ୍ତି, ଭଗବତ ଗୀତା ଭାଗବତମ ଭାଗବତ ମଧ୍ୟ ଭଗବାନ ଜ୍ଞାନ ଦେଇଛନ୍ତି, ଅମୃତ ବାଣୀ ପ୍ରଦାନ କରିଛନ୍ତି, ନା ଉଦ୍ଧବଙ୍କୁ ପ୍ରଦାନ କରିଛନ୍ତି। ଏସବୁ ନତାନି ପୁଂସା ଅମୃତ ଏହାନି ରାଜରୁ ମେନେ କ୍ଷେତ୍ରପୂର୍ଣ୍ଣ ଲେସା। ଭଗବାନଙ୍କର ଯେଉଁ ବାଣୀ ହେଉଛି ଅମୃତପୂର୍ଣ୍ଣ ବାଣୀ, ବିଷ୍ମଦେବ ବିଦୁର ଏମାନେ ସମସ୍ତେ ବହୁତ ଆସ୍ୱାଦନ କରୁଥିଲେ, ଅମୃତକୁ ଆସ୍ୱାଦନ ଅମୃତ ପାନ କରୁଥିଲେ। କିନ୍ତୁ ଯେଉଁମାନେ ଧୃତରାଷ୍ଟ୍ର ବା ଦୁର୍ଯ୍ୟୋଧନ ବା ଯେଉଁମାନେ ଏହି ଦୁର୍ଯ୍ୟୋଧନଙ୍କର ସହିତ ମିଶିକିରି ଥିଲେ, କ୍ଷେତ୍ରପୂର୍ଣ୍ଣ ଲେସା ଯେଉଁମାନଙ୍କ ପୁଣ୍ୟ ଶେଷ ହେଇଯାଇଛି, ସେମାନେ ଭଗବାନ କଥାକୁ ତାଙ୍କୁ ଭଲ ଲାଗିଲା ନାହିଁ। କହୁଛନ୍ତି ଯେମିତି ଗୋଟେ ଜଣ୍ଡିସ ରୋଗୀ, ଯଦିଓ ଆଖୁ ରସ ହେଉଛି ମିଠା କିନ୍ତୁ ଜଣ୍ଡିସ ରୋଗୀ ପାଇଁ ସେଇଟା ପିତା ଲାଗିବ, କିନ୍ତୁ ସେଇ ପିତା ଲାଗିଲେ ମଧ୍ୟ ସେଇ ଆଖୁ ରସଟି ଜଣ୍ଡିସ ରୋଗର ଔଷଧ ଭଳି ଆୟୁର୍ବେଦିକ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ସେଇ ଆଖୁ ରସକୁ ଯଦି ସେ ପାନ କରି ଚାଲିବ ତାହେଲେ ସେ ଜଣ୍ଡିସ ରୋଗରୁ ମୁକ୍ତ ହେଇକି ପୁଣି ଜଣେ ସୁସ୍ଥ ନାଗରିକ ସୁସ୍ଥ ମାନବ ହେଇପାରିବ। ତେଣୁ ସେଇଭଳି ଭାବରେ ଏଇ ଭଗବାନଙ୍କ କଥା ଆମକୁ ଭଲ ଲାଗୁନାହିଁ, ଅରୁଚି ନିଷ୍ଠା ରୁଚି ଏ ଯେଉଁ ବିଭିନ୍ନ ଭଜନ ମାର୍ଗରେ ଅଗ୍ରସର ହେଲେ ଏ ଆସିବ, ନିଷ୍ଠା ପରେ ଆସିବ ରୁଚି ସ୍ତର ଅଛି, ଯେଉଁଥିରେ କି ଭଗବାନ କଥାକୁ ଆମକୁ ବହୁତ ଆନନ୍ଦ ଲାଗିବ। ଭଗବାନ କଥା ଯେମିତି କହୁଛନ୍ତି ସ୍ୱର୍ଣ୍ଣବାଦୀ ଋଷି କହୁଛନ୍ତି ଯେ ବୟମ ତୁ ନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ ଶୃଣତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ। ପ୍ରତି ପଦରେ ସେମାନେ ସ୍ୱାଦୁ ପ୍ରାପ୍ତ ହେଉଛନ୍ତି, ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେମାନେ ତୃପ୍ତି ପାଇପାରୁନାହାନ୍ତି, ଆହୁରି ଅଧିକ ଶୁଣିବା ପାଇଁ ସେମାନେ ଚାହୁଁଛନ୍ତି। ଅର୍ଜୁନ ମଧ୍ୟ ସେ କଥା କହୁଛନ୍ତି। କିନ୍ତୁ ଯେଉଁମାନେ ଭଗବାନଙ୍କର ଶରଣରେ ଯାଉନାହାନ୍ତି, ଯେଉଁମାନଙ୍କ ପୁଣ୍ୟ ଲେସ ହେଇଯାଇଛି, ପୁଣ୍ୟ ଶେଷ ହେଇଯାଇଛି, ଯେଉଁମାନେ ପାପ କାର୍ଯ୍ୟରେ ନିବୃତ୍ତ ପାପ କାର୍ଯ୍ୟରେ ରତ ରହୁଛନ୍ତି, ଏ ଯେଉଁ ପାପର ଚାରୋଟି ସ୍ଥାନ ରହିଛି ଦିଉତଂ ପାନ ସ୍ତ୍ରୀ ସୁନା ଏଇ କାର୍ଯ୍ୟରେ ସେମାନେ ରତ ରହୁଛନ୍ତି, ତେଣୁ ସେମାନଙ୍କୁ ଭଗବାନ କଥା ଭଲ ଲାଗିବ ନାହିଁ। ତେଣୁ ଭଗବାନ କଥା ଭଲ ନ ଲାଗିଲେ ସେମାନେ ନିଶ୍ଚିତ ଭାବରେ ଅଶ୍ରଦ୍ଧାନ ପୁରୁଷା ଧର୍ମଶାସ୍ତ ପରନ୍ତପ ଅପ୍ରାପ୍ୟମାନ ନିବର୍ତ୍ତନ୍ତେ ମୃତ୍ୟୁ ସଂସାର ବର୍ତ୍ତନ୍ତି। ଭଗବାନ କଥା ଯଦି ଆମେ ଗ୍ରହଣ ନ କରିବା ତାହେଲେ ଆମେ ଏଇ ମୃତ୍ୟୁ ପଥରେ ପତିତ ହବା। ତ୍ରିବିଧଂ ନରକ ସେଦଂ ଦ୍ୱାରଂ ନାଶନ ମହାତ୍ମନ କାମ କ୍ରୋଧସ୍ତା ଲୋଭ ତସ୍ମାତ୍ ଏତତ୍ରୟମ୍। ଭଗବାନ କହୁଛନ୍ତି ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ, ଇଏ ହେଉଛି ନରକକୁ ଯିବାର ରାସ୍ତା, କାମ କ୍ରୋଧ ଲୋଭ ଇତ୍ୟାଦି। ଆମକୁ ଯଦି ଭଗବାନ କଥା ଭଲ ନ ଲାଗିବ ତାହେଲେ ଆମକୁ ନରକକୁ ଯିବା ପାଇଁ ଆମକୁ ସୁଗମ ହେଇଯିବ, ଆମ କଥା ସୁଗମ ହେଇଯିବ। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା ତାହେଲେ ଆମେ ଅମୃତତ୍ୱ ଲାଭ କରିବା, ଭଗବତଧାମ ପ୍ରାପ୍ତ ହେବା। ରାମ କଥା କହି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ, ଶ୍ରୀ ଗୋପାଳ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାଇ ଗୋର ପ୍ରମାନନ୍ଦ। ହରେ କୃଷ୍ଣ, ଆମର
ଭାଗବତ ହେଲା, ତଥାପି ଆମର ସମୟ ଆଉ ଆଲୋଚନା କରିବା ଆଗରୁ ସମୟ ପିଲାନ୍ତ ହେଇଛି। ମୁଁ ଅନୁରୋଧ କରୁଛି ଆମେ ଭାଗବତ ଆଜ୍ଞା ଶେଷ କରୁଛୁ ଏବଂ ଏଠି ସମସ୍ତେ ପ୍ରସାଦ ପାଇବେ, କେହି ଯିବେନି, ସମସ୍ତେ ପ୍ରସାଦ ପାଇସାରିଲା ପରେ ଶୃଙ୍ଖଳା ସହିତ ଏଠୁ